ମୁଁ ଜ୍ୟୋତ୍ସ୍ନାରାଣୀ ଢାଳେଇ 21 ନମ୍ବର ମୈତ୍ର ନଗରରୁ କହୁଛି। ଆମର ଏଠି ପାଣିର ଅସୁବିଧା ବହୁତ ରହୁଛି, ଠିକ ସେ ପାଣି ପିଇ ହଉନି। ବ୍ଲିଚିଂ ପାଣିରେ ବ୍ଲିଚିଂର ପରିମାଣଟା ବହୁତ ଅଧିକ ମାତ୍ରାରେ ରହୁଛି। ଯିବା ପିଇବା ପିଇ କରିବା ପାଇଁ ବହୁତ ହଇରାଣ ହଉଛି। ତାପରେ ତା ସହିତ ଆମର ରୋଷେଇବାସ କରିବା ପାଇଁ ବି ବହୁତ ହଇରାଣ ହଉଛୁ। ଦୟାକରି ଯଦି ପାଣିରେ ବ୍ଲିଚିଂର ମାତ୍ରାଟାକୁ ଯଦି କମ ହୁଅନ୍ତା ତାହେଲେ ଆମେ ଆପଣଙ୍କ ପାଖରେ ଚିର ଉପକୃତ ହୁଅନ୍ତୁ।